ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ। ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ଜାରି ହେବ। ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଗତକାଲି ଆଉ 14 ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି। ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ବିଭିନ୍ନ ରାଜ୍ୟରେ ଗତକାଲି ପ୍ରାର୍ଥୀପତ୍ର ଦାଖଲ କରାଯାଇଛି। ସୂଚନା ପ୍ରସାରଣ, ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର, ବିକଶିତ ଭାରତ ରାଷ୍ଟ୍ରଦୂତ, ଶିଳ୍ପପତି ଓ ଷ୍ଟାର୍ଟଅପ୍ ଯୁବକମାନଙ୍କ ସହ ଆଲୋଚନା କରିଛନ୍ତି ଏବଂ ଆଜି ଜୟପୁରର ସୱାଇ ମାନସିଂ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ। ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ଜାରି ହେବ। ଏହି ପର୍ଯ୍ୟାୟରେ 12ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 88ଟି ଲୋକସଭା ଆସନ ଓ ଆଉଟର ମଣିପୁରର 1ଟି ଆସନରେ ମତଦାନ ହେବ। କେରଳର 20ଟି ଲୋକସଭା ଆସନ, କର୍ଣ୍ଣାଟକର 14ଟି, ରାଜସ୍ଥାନର 13ଟି, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରର 8ଟି ଲେଖାଏଁ, ମଧ୍ୟପ୍ରଦେଶର 7ଟି, ଆସାମ ଓ ବିହାରର 5ଟି ଲେଖାଏଁ, ପଶ୍ଚିମବଙ୍ଗ ଓ ଛତିଶଗଡ଼ର 3ଟି ଲେଖାଏଁ ଏବଂ ମଣିପୁର, ତ୍ରିପୁରା ଓ ଜାମ୍ମୁ କାଶ୍ମୀରର 1ଟି ଲେଖାଏଁ ଲୋକସଭା ଆସନରେ ମତଦାନ ହେବ। ପ୍ରାର୍ଥୀପତ୍ର ଦାଖଲ 4 ତାରିଖରେ ହେବ ଓ ମତଦାନ 26 ତାରିଖରେ ହେବ। କେବଳ ଜାମ୍ମୁ କାଶ୍ମୀରକୁ ଛାଡ଼ି 5 ତାରିଖରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାର୍ଥୀପତ୍ରଗୁଡ଼ିକ ଯାଞ୍ଚ କରାଯିବ। ଜାମ୍ମୁ କାଶ୍ମୀରରେ 6 ତାରିଖରେ ପ୍ରାର୍ଥୀପତ୍ରଗୁଡ଼ିକ ଯାଞ୍ଚ ହେବ। ଆଗାମୀ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଗତକାଲି ଆଉ 14 ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି। ଦଳ ଗାଜିଆବାଦ ଲୋକସଭା ଆସନରୁ ଡଲି ଶର୍ମାଙ୍କୁ ପ୍ରାର୍ଥୀ କରିଥିବାବେଳେ ନକୁଲ ଦୁବେ ୟୁପିର ସୀତାପୁର ଆସନରୁ ଲଢ଼ିବେ। ଦଳୀୟ ନେତା କାଳିଚରଣ ମୁଣ୍ଡା ଝାଡ଼ଖଣ୍ଡର ଖୁଣ୍ଟି ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ପ୍ରତାପ ଭାନୁ ଶର୍ମାଙ୍କୁ ବିଦିଶାରୁ ଏବଂ ରାଓ ଯାଦବେନ୍ଦ୍ର ସିଂଙ୍କୁ ମଧ୍ୟପ୍ରଦେଶର ଗୁନା ଲୋକସଭା ଆସନରୁ ଟିକେଟ୍ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଗତକାଲି ଶେଷ ହୋଇଥିବା ନାମାଙ୍କନପତ୍ରଗୁଡ଼ିକର ଆଜି ଯାଞ୍ଚ କରାଯିବ ଏବଂ 30 ମାର୍ଚ୍ଚ ଆବେଦନ ପ୍ରତ୍ୟାହାରର ଶେଷ ତାରିଖ ବୋଲି ନିର୍ବାଚନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପର୍ଯ୍ୟାୟରେ ମହାରାଷ୍ଟ୍ରର ନାଗପୁର, ରାମଟେକ୍, ଚନ୍ଦ୍ରପୁର, ଭଣ୍ଡାରା, ଗୋଣ୍ଡିଆ ଏବଂ ଗଡ଼ଚିରୋଲି ଚିମୁର ଭଳି 5ଟି ଲୋକସଭା ଆସନରେ ମତଦାନ ହେବ। ଏହି 5ଟି ନିର୍ବାଚନ ମଣ୍ଡଳୀରେ ଗତକାଲି ଦିନ ଶେଷ ସୁଦ୍ଧା 183 ଜଣ ପ୍ରାର୍ଥୀ ଆବେଦନପତ୍ର ଦାଖଲ କରିଛନ୍ତି। ଏଥିରେ ନାଗପୁରରୁ 54, ରାମଟେକ୍ରୁ 41, ଭଣ୍ଡାରାରୁ 40, ଚନ୍ଦ୍ରପୁରରୁ 36 ଏବଂ ଗଡ଼ଚିରୋଲିରୁ 12 ଜଣ ପ୍ରାର୍ଥୀ ରହିଛନ୍ତି। ନାଗପୁର ନିର୍ବାଚନ ମଣ୍ଡଳୀରେ ବିଜେପିର ବର୍ତ୍ତମାନର ସାଂସଦ ନୀତିନ ଗଡ଼କରୀ ଏବଂ କଂଗ୍ରେସର ବିକାଶ ଠାକରେ ନିର୍ବାଚନ ଲଢୁଛନ୍ତି। ବଞ୍ଚିତ ବହୁଜନ ଆଘାଡ଼ି ଏହି ନିର୍ବାଚନ ମଣ୍ଡଳୀରେ ଠାକରେଙ୍କୁ ସମର୍ଥନ କରିବ। ଗଡ଼ଚିରୋଲି ଚିମୁର ନିର୍ବାଚନ ମଣ୍ଡଳୀରେ ବିଜେପିର ବର୍ତ୍ତମାନର ସାଂସଦ ଅଶୋକ ନେତେ ନାମାଙ୍କନପତ୍ର ଦାଖଲ କରିଥିବାବେଳେ କଂଗ୍ରେସରୁ ନାମଦେବ କିଟ୍ସନ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିଭଳି ମଧ୍ୟପ୍ରଦେଶରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଗତକାଲି ଶେଷ ଦିନରେ ବିଜେପି ଓ କଂଗ୍ରେସ ସମେତ ସମସ୍ତ ଦଳର ପ୍ରମୁଖ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଗତ ଲୋକସଭା ନିର୍ବାଚନରେ ରାଜ୍ୟର ମୋଟ 29ଟି ଆସନରୁ ଛିନ୍ଦୱାଡ଼କୁ ଛାଡ଼ିଦେଲେ ଅନ୍ୟ ସମସ୍ତ 28ଟି ଆସନରେ ବିଜେପି ବିଜୟୀ ହୋଇଥିଲା। ଅନ୍ୟପକ୍ଷରେ ମଧ୍ୟପ୍ରଦେଶ ପାଇଁ କଂଗ୍ରେସ ପକ୍ଷରୁ ଗତକାଲି ଷ୍ଟାର ପ୍ରଚାରକ ତାଲିକା ଜାରି କରାଯାଇଛି। ଏହି ତାଲିକାରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ୍ଗେ, ସୋନିଆ ଗାନ୍ଧି, ରାହୁଲ ଗାନ୍ଧିଙ୍କ ସମେତ 40 ଜଣ ନେତାଙ୍କ ନାମ ରହିଛି। ସେହିଭଳି ଜାମ୍ମୁ କାଶ୍ମୀରର ଉଦ୍ଧମପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଗତକାଲି 8 ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଗତକାଲି 8 ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବା ପରେ 4 ଉଦ୍ଧମପୁର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ପ୍ରାର୍ଥୀଙ୍କ ସଂଖ୍ୟା 15ରେ ପହଞ୍ଚିଛି। ଆସନ୍ତାକାଲି ଅପରାହ୍ନ 1ଟାରେ ନାମାଙ୍କନପତ୍ର ଯାଞ୍ଚ ହେବ ଏବଂ 30 ତାରିଖ ଦିନ ଅପରାହ୍ନ 3ଟା ପୂର୍ବରୁ ପ୍ରାର୍ଥୀ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ। ମଣିପୁରରେ ଗତକାଲି ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ମଣିପୁର ସଂସଦୀୟ ନିର୍ବାଚନ ମଣ୍ଡଳୀର 2ଟି ଆସନ ପାଇଁ 11 ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବିଜେପି ଟିକେଟ୍ରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବର୍ତ୍ତମାନର ରାଜ୍ୟ ଶିକ୍ଷାମନ୍ତ୍ରୀ ଥୋନାଓଜାମ ବସନ୍ତ କୁମାରଙ୍କ ସମେତ 6 ଜଣ ପ୍ରାର୍ଥୀ ଭିତର ମଣିପୁର ସଂସଦୀୟ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଗତକାଲି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏମ୍ପି ଟିକେଟ୍ରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମଣିପୁର ଚଳଚ୍ଚିତ୍ର ଅଭିନେତା ଆର୍କେ ସୋମରେନ୍ଦ୍ର ମଣିପୁର ଇନର ଆସନରୁ ପୂର୍ବରୁ ନାମାଙ୍କନପତ୍ର ଦାଖଲ କରିସାରିଛନ୍ତି। ଆଉଟର ମଣିପୁର ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଗତକାଲି ସନ୍ଧ୍ୟା ସୁଦ୍ଧା 4ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଆଜି ଉଭୟ ଇନର ଓ ଆଉଟର ମଣିପୁରର ନାମାଙ୍କନ ପତ୍ରଗୁଡ଼ିକ ଯାଞ୍ଚ କରାଯିବ। ମଣିପୁରର ଦୁଇଟି ଆସନ ପାଇଁ ଏପ୍ରିଲ 19 ଓ 26 ତାରିଖରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିହାରରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନର ସଂସଦୀୟ କ୍ଷେତ୍ର ଗୟା, ଔରଙ୍ଗାବାଦ, ନୱାଦା ଏବଂ ଜାମୁଇ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଛି। ଏଠାରେ ମାର୍ଚ୍ଚ 30 ତାରିଖରେ କାଗଜପତ୍ର ଯାଞ୍ଚ ହେବ। ହୋଲି ପର୍ବ ଓ ବିହାର ପ୍ରତିଷ୍ଠା ଦିବସକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖକୁ ଗୋଟିଏ ଦିନ ବୃଦ୍ଧି କରିଥିଲେ। ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖରେ ଆଜି ଏନ୍ଡିଏ ଓ ମହାମେଣ୍ଟର ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିବେ। ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ 4ଟିଯାକ ଆସନରେ ଏପର୍ଯ୍ୟନ୍ତ ମାତ୍ର 10 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏନ୍ଡିଏ ପକ୍ଷରୁ ବିଜେପି 2ଟି ଆସନରେ ଲଢ଼ୁଥିବା ବେଳେ ଗୋଟିଏ ଲେଖାଏଁ ଆସନରେ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଓ ଲୋକ ଜନଶକ୍ତି ପାର୍ଟି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଭବିଷ୍ୟତ ପାଇଁ ଆତ୍ମନିର୍ଭରଶୀଳତା ଏକ ରଣନୈତିକ ଆବଶ୍ୟକତା ବୋଲି ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି। ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ଜେନେରାଲ ପାଣ୍ଡେ କହିଛନ୍ତି, ପ୍ରତିରକ୍ଷା କ୍ଷେତ୍ରରେ ଦେଶର ଦକ୍ଷତା ବିକାଶ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। ଚୀନ ସମ୍ପର୍କରେ ଜେନେରାଲ ପାଣ୍ଡେ କହିଛନ୍ତି, ଭାରତ ଏହାର ଉତ୍ତର ସୀମାରେ ସାମର୍ଥ୍ୟ ବିକାଶ ସହିତ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଛି। ସେ କହିଛନ୍ତି, ସୀମାପାର ଗତିବିଧି ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି। ପଞ୍ଜାବ ସମେତ ଦେଶର ବିଭିନ୍ନ ସ୍ଥାନରେ ଲୋକସଭା ନିର୍ବାଚନ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଜୁନ୍ 1ରେ ରାଜ୍ୟରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ପାଇଁ ମେ 5 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ତେଣୁ ଅଧିକାଂଶ ରାଜନୈତିକ ଦଳ ଏବେ ବି ପ୍ରାର୍ଥୀଙ୍କ ନାମ ଉପରେ ବିଚାର କରୁଛନ୍ତି। 2019 ସାଧାରଣ ନିର୍ବାଚନରେ ପଞ୍ଜାବରେ 65%ରୁ ଅଧିକ ମତଦାନ ରେକର୍ଡ କରାଯାଇଥିଲା। ଇସ୍ବାର 70 ପାରକୁ ଅତିକ୍ରମ କରିବା ଲକ୍ଷ୍ୟ ନେଇ ମତଦାତାଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ସଚେତନ କରାଯାଇଛି। ଏଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଚାଲିଛି। ପଞ୍ଜାବର ଦୋଆବା, ମାଝା ଓ ମାଲୁଆ ଅଞ୍ଚଳରେ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ 4ଟି ଲୋକସଭା ଆସନ ସମେତ 13ଟି ଲୋକସଭା ନିର୍ବାଚନ ମଣ୍ଡଳୀ ରହିଛି। ସମୁଦାୟ ଭୋଟର ସଂଖ୍ୟା 2,12,71,246, ଯାହାକି 2019 ଲୋକସଭା ନିର୍ବାଚନ ତୁଳନାରେ 3,78,573 ଅଧିକ। ପ୍ରଥମଥର ପାଇଁ 4,99,631 ଯୁବ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଶାସକ ଆମ୍ ଆଦମୀ ପାର୍ଟି ଏପର୍ଯ୍ୟନ୍ତ 8ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଏବଂ ସେମାନଙ୍କ ମଧ୍ୟରୁ 5 ଜଣ ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ଅଛନ୍ତି। ବିଜେପି, କଂଗ୍ରେସ ଓ ଶିରୋମଣି ଅକାଳୀ ଦଳ ସମେତ ଅନ୍ୟ ସବୁ ପ୍ରମୁଖ ରାଜନୈତିକ ଦଳ ଏବେ ବି ପ୍ରାର୍ଥୀଙ୍କ ନାମ ଉପରେ ବିଚାର କରୁଛନ୍ତି। 2019 ସାଧାରଣ ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ 8ଟି ଆସନରେ ବିଜୟୀ ହୋଇଥିବା ବେଳେ ଏନ୍ଡିଏ ମେଣ୍ଟ 4ଟି ଆସନରେ ଏବଂ ଆମ୍ ଆଦମୀ ପାର୍ଟି 1ଟି ଆସନରେ ବିଜୟୀ ହୋଇଥିଲା। ଏଥର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ମେଣ୍ଟ ହୋଇପାରିନଥିବାରୁ ବହୁମୁଖୀ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ। ସୂଚନା, ପ୍ରସାରଣ, ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ଗତକାଲି ସନ୍ଧ୍ୟାରେ ବିକଶିତ ଭାରତ ରାଷ୍ଟ୍ରଦୂତ, ଶିଳ୍ପପତି ଓ ଷ୍ଟାର୍ଟଅପ୍ ଯୁବକଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଛନ୍ତି। ଜମ୍ମୁର ବ୍ୟବସାୟୀ, ଶିଳ୍ପପତି, ଯୁବ ଷ୍ଟାର୍ଟଅପ୍ ଉଦ୍ୟୋଗୀମାନେ ସରକାର ନୂତନ ଷ୍ଟାର୍ଟଅପ୍ ପାଇଁ ଅଧିକ ଜମି ଯୋଗାଇ ଦିଅନ୍ତୁ ଏବଂ ଶିଳ୍ପ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ପ୍ରଦାନ କରନ୍ତୁ ବୋଲି ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଆଇପିଏଲ୍ରେ ଗତକାଲି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏକ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ 31 ରନ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ନିର୍ଦ୍ଧାରିତ 20 ଓଭରରେ 3 ୱିକେଟ୍ ବିନିମୟରେ 277 ରନ୍ର ବିଶାଳ ସ୍କୋର କରିଥିଲା। ହାଇଦ୍ରାବାଦ ପକ୍ଷରୁ ହେନ୍ରି କ୍ଲାସେନ୍ 34 ବଲ୍ରୁ 80, ଅଭିଷେକ ଶର୍ମା 23 ବଲ୍ରୁ 63 ଓ ଟ୍ରାଭିସ୍ ହେଡ୍ 24 ବଲ୍ରୁ 62 ରନ୍ କରିଥିଲେ। 278 ରନ୍ର ଟାର୍ଗେଟ୍କୁ ପିଛା କରୁଥିବା ମୁମ୍ବାଇ ଇଣ୍ଡିଆନ୍ସ 20 ଓଭରରେ 5 ୱିକେଟ୍ ହରାଇ 246 ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଆଜି ଜୟପୁରର ସୱାଇ ମାନସିଂ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେବେ। ମ୍ୟାଚ୍ ରାତି 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ଜାରି ହେବ। ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଗତକାଲି ଆଉ 14 ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି। ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଗତକାଲି ବିଭିନ୍ନ ରାଜ୍ୟରେ ପ୍ରାର୍ଥୀପତ୍ର ଦାଖଲ ହୋଇଛି। ସୂଚନା, ପ୍ରସାରଣ, ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂ ଠାକୁର ବିକଶିତ ଭାରତ ରାଷ୍ଟ୍ରଦୂତ, ଶିଳ୍ପପତି ଓ ଷ୍ଟାର୍ଟଅପ୍ ଯୁବକମାନଙ୍କ ସହ ଆଲୋଚନା କରିଛନ୍ତି ଏବଂ ଆଜି ଆଇପିଏଲ୍ରେ ଜୟପୁରର ସୱାଇ ମାନସିଂ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ। ସମ୍ବାଦ ଶେଷ ହେଲା।